ରାଶେଶ କୁମାର ପଟ୍ଟନାୟକ, ୱାର୍ଡ଼ ନମ୍ବର 42 କହୁଛି। ଆଜି ଆମର ମା ପାଇଁ ଗଛଟି ଗୋଟେ ପ୍ରୋଗ୍ରାମ ଥିଲା, ଯେଉଁଥିରେ କି ଆମର ବୁଦ୍ଧେଶ୍ୱରୀ ସ୍କୁଲରେ 42 ୱାର୍ଡ଼ର ଯେଉଁ ବୁଦ୍ଧେଶ୍ୱରୀ ସ୍କୁଲ, ଆମର ଏକମାତ୍ର ସ୍କୁଲ ଯେଉଁଟା ବୁଦ୍ଧେଶ୍ୱରୀ ପ୍ରାଇମେରୀ ସ୍କୁଲ, ସେଠାରେ ଆମର କରାଯାଇଥିଲା ମା ପାଇଁ ଗଛ ଟିଏ ଗଛ ଲଗାଯାଇଥିଲା। ପ୍ରାୟ 30ରୁ 35 ଗଛ ଲଗାଯାଇଥିଲା। ଆମେ ସେଠାରେ ଆମେ ଯାହାକୁ ଆମନ୍ତ୍ରଣ କରିଥିଲୁ ତା ଭିତରୁ ମେୟର, ଡେପୁଟି ମେୟର, MLA ସମସ୍ତେ ଆମର ପଠାଇଥିଲେ, ସମସ୍ତେ ଆସିଥିଲେ। ମେୟର ବି ଆସିଥିଲେ, ଡେପୁଟି ମେୟର ଆସିଥିଲେ, ଡେପୁଟି କମିଶନର, ଆଡ଼ିସନାଲ କମିଶନର, ସୁପରଭାଇଜର, ସିଫାରର ସମସ୍ତ କର୍ମକର୍ତ୍ତା, ତାପରେ ସ୍କୁଲର ଟିଚରମାନେ, ପିଲାମାନେ, ଅଙ୍ଗନବାଡ଼ି, ଆଉ ଆମର ସ୍ୱଚ୍ଛସାଥୀ ଏବଂ ଛୋଟ ଛୋଟ ଛୁଆଠୁ ଆରମ୍ଭ କରି ଆମର ଯେତେ ସବୁ 42 ୱାର୍ଡ଼ର ସିନିୟର ସିଟିଜେନ୍ସ ଏବଂ ସମସ୍ତ ପିଲାମାନେ ଆମର ଯେଉଁ ଅଛନ୍ତି, ଆମ ସହିତ ସହଯୋଗୀମାନେ ଅଛନ୍ତି, ସମସ୍ତେ ସେଥିରେ ଅଂଶଗ୍ରହଣ କରିଥିଲେ। ଆମେ ଯେଉଁ ଗଛଟି ଲଗାଇବା ପାଇଁ ଆମେ ଗୋଟେ ନେଇଛୁ ଆଗରେ ଯେ ପ୍ରତ୍ୟେକ ଦିନ ଗଛ ଲାଗିବ, ଶହ ଶହ ଗଛ ଲାଗିବ, ପ୍ରାୟ କେତେ ଲକ୍ଷ ଗଛ ଆମର ଅଛି ଆଗରେ ପ୍ରତ୍ୟେକ ୱାର୍ଡ଼ରେ ଗଛ ଲାଗିବା ପାଇଁ। ତେଣୁ ମୋ ୱାର୍ଡ଼ରେ ଯେତେବେଳେ ଲାଗିବାକୁ ଅଛି, ମେୟର ବି ପ୍ରେଜେଣ୍ଟ ଥିଲେ, ସମସ୍ତେ ପ୍ରେଜେଣ୍ଟ ଥିଲେ ଏବଂ ସେ ଗଛ ଲାଗିଲା। ଏଇ ଗଛ ଦ୍ୱାରା ଆମର ଯେଉଁ ଦେଖୁଛୁ ପରିବେଶ, ଆଜି ଯେଉଁ ଆମର ଯେଉଁ ଚାରିଆଡ଼େ ଯେଉଁ ଆପଣ ଦେଖୁଛନ୍ତି ଡିଜାଷ୍ଟର ଜିନିଷ ଗୁଡ଼ା ସବୁ ସବୁବେଳେ ଆମର ଘଟୁଛି। ଓଡ଼ିଶା ଭିତରେ ମ୍ୟାକ୍ସିମମ୍ ଟାଇମ୍ ଆମର ଓଡ଼ିଶାରେ ବାତ୍ୟା ବନ୍ୟା ଏଗୁଡ଼ା ସବୁ ଘଟୁଛି। ଆମ କେବଳ କାରଣ ହେଉଛି ଆମର କୌଣସି ଜାଗାରେ ଗଛ ସଫିସିଏଣ୍ଟ ନଥିବ, ଗଛ କଟା ଯାଇଯାଉଛି, ଗଛକୁ ଆମେ ସହଯୋଗ ଦେଇପାରୁନୁ। ତେଣୁ ଆଜି ଆମେ ଯେଉଁ ଡିସିସନ୍ ନେଇଛନ୍ତି, ଗଭର୍ଣ୍ଣମେଣ୍ଟ ଯେଉଁ ଡିସିସନ୍ ନେଇଛି ଯେ ପ୍ରତ୍ୟେକ ଜାଗାରେ ଗୋଟେ ଗୋଟେ ଗଛ ଲଗାଇବା ପାଇଁ, ଘର ପାଖରେ ହଉ, ସ୍କୁଲ ପାଖରେ ହଉ, କୌଣସି ସେଣ୍ଟର ପାଖରେ ହଉ, ଯେକୌଣସି ପଡ଼ିଆ ଭିତରେ ହଉ, ଗଛ ଲଗାଇଲେ ଆଜି ଯେଉଁ ଗଛର ଯେଉଁ ପରିଲତା ଏବଂ ଗଛର ଯେଉଁ ଆମର ପାଇବୁ ଆମେ ତାର ଯେଉଁ ଆଗାମୀ ଦିନରେ ଆମର ପିଢ଼ିମାନେ ଯେଉଁମାନେ ସେମାନେ ଆମେ ଗଛ ଲଗାଇ ସାରିଲା ପରେ ତାର ଉପକାରିତା ସେମାନେ ପାଇବେ। ଆଜି ଯେଉଁମାନେ ବାୟୁମଣ୍ଡଳ ଦୂଷିତ ହୋଇଯାଉଛି, ଗଛ ନାହିଁ, ଚାରିଆଡ଼େ ଧୂଆଁ, ଆପଣ ଦିଲ୍ଲୀ ଦେଖିବେ ଚାରିଆଡ଼େ ଗଛ ନାହିଁ, କିଛି ନାହିଁ, ସେମାନେ ଲୋକଙ୍କୁ ରୋଗ ପ୍ରବଳ ହେଉଛି। ଆଜି ପ୍ରତ୍ୟେକ ଜାଗାରେ ଡେଙ୍ଗୁଠୁ ଆରମ୍ଭ କରି ସବୁ ପ୍ରକାର ରୋଗ, କରୋନାଠୁ ଆରମ୍ଭ ସବୁ ରୋଗ। ଆପଣ ଦେଖନ୍ତୁ ପରିବେଶ ଯଦି ସୁସ୍ଥ ଥିବ, ପରିବେଶ ଯଦି ଭଲ ଥିବ, ଆମେ ଯଦି ଗଛଲତାରେ ପରିପୂର୍ଣ୍ଣ କରିବୁ ଆମେ ଆମ ଜାଗାକୁ, ଆମେ ଦେଖିବୁ ଗାଁ ଗଣ୍ଡାରେ ଦେଖିବେ ରୋଗ ତାଙ୍କର କମ୍ ଅଛି, ସେମାନଙ୍କର ବେଶୀ ଡାକ୍ତରଖାନା ଯାଉନାହାନ୍ତି। କିନ୍ତୁ ଆମେ ସବୁବେଳେ ପ୍ରତ୍ୟେକ ଦିନ ସହରବାସୀ ଜାଗା ଦେଉଛୁ, କାହିଁକିନା ଆମର ପରିବେଶ ଠିକ୍ ନାହିଁ, ଆମର ଗଛଲତା ନାହିଁ। ତେଣୁ ଆମେ ଏଇ ଯେଉଁ ଡିସିସନ୍ ଗଭର୍ଣ୍ଣମେଣ୍ଟ ନେଇଛନ୍ତି, ପ୍ରତ୍ୟେକ ଦିନ ପ୍ରତ୍ୟେକ ଜାଗାରେ ସ୍କୁଲ ହେଉ, କମ୍ୟୁନିଟି ସେଣ୍ଟର ହେଉ, ଯେକୌଣସି ଜାଗା ପଡ଼ିଆ ହେଉ, ଘର ପାଖ ହେଉ, ସବୁଠି ଯେଉଁ ଗଛ ଲଗାଇବା ପାଇଁ ପରିଯୋଜନା କରୁଛନ୍ତି, ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ସରକାରଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ସମସ୍ତଙ୍କୁ ଏଥିପାଇଁ ସ୍ୱାଗତ କରୁଛି ଯେ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଗଛ ଲଗାନ୍ତୁ ଛୁଆପିଲାମାନେ ଏବଂ ତା'ର ଯତ୍ନ ନିଅନ୍ତୁ। ଖାଲି ଗଛ ଲଗାଇଲେ ହେବନି, ଗଛ ଆମେ ଲଗାଇଦେବୁ କାଲି ମାଡ଼ିବୁ ସେମାନେ ଭାଙ୍ଗିଦେବୁ, ତା'ର କିଛି ମୂଲ୍ୟ ରହିବନି। ତେଣୁ ଗଛ ଲଗାଇବା ସହିତ ତା'ର ଆମେ ଗଛର ଯତ୍ନ ନେବା ଦରକାର, ଗଛ ଯେପରି ବଢ଼ିବ ଏବଂ ଆଗାମୀ ଦିନରେ ସେଇ ଗଛର ଆମେ ଉପକାରିତା ପାଇବୁ, ଆମେ କାହାକୁ ନିର୍ଭର କରିବୁନି କୌଣସି ଜିନିଷ ପାଇଁ। ମୁଁ ଏତିକି କହୁଛି ଯେ ଗଛ ହେଉଛି ମା' ପରି, ତାକୁ ଆମେ ସେବା କରିବା ଏବଂ ତାକୁ